ଆଉ ଜଣେ ଈଶ୍ୱର ଭକ୍ତଙ୍କ ବିଷୟରେ ବାଇବଲରେ ଲେଖାଯାଏ, ତାଙ୍କ ନାମ ଥିଲା ମୋସା। ସେ ଈଶ୍ୱରଙ୍କୁ ଖୁବ୍ ପ୍ରେମ କରୁଥିଲେ ଏବଂ ତାଙ୍କର ବାଧ୍ୟ ଥିଲେ। ଥରେ ଈଶ୍ୱର ମୋସାଙ୍କୁ ଗୋଟିଏ ପର୍ବତ ଉପରକୁ ଯିବାକୁ କହିଲେ ଏବଂ ଏହି ପର୍ବତର ଚାରିପଟେ ସୀମା ନିରୂପଣ କରିବା ପାଇଁ ତାଙ୍କୁ ଆଦେଶ ଦେଲେ। ଈଶ୍ୱର କହିଲେ, ଲୋକମାନେ ଯେପରି ମୋ ନିକଟକୁ ଆସିପାରିବେ ନାହିଁ ଏଥିପାଇଁ ତୁମେ ଉପଯୁକ୍ତ ବ୍ୟବସ୍ଥା କରିବ, କାରଣ ମୁଁ ପବିତ୍ର। ତାପରେ ସେହି ପର୍ବତଟି ମେଘ ଓ ବିଜୁଳି ଗର୍ଜନରେ ପୂର୍ଣ୍ଣ ହେଲା ଓ ଈଶ୍ୱର ତହିଁ ମଧ୍ୟରୁ ମୋସାଙ୍କ ସହିତ କଥାବାର୍ତ୍ତା କଲେ। ସେ ଲୋକମାନଙ୍କ ପାଇଁ ମୋସାଙ୍କୁ କେତେଗୁଡ଼ିଏ ନିୟମ ଦେଲେ। ଈଶ୍ୱର କହିଲେ, ସମସ୍ତେ ନିଶ୍ଚୟ ଏହି ନିୟମର ବାଧ୍ୟ ହେବେ।